ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ବିଜେପି ବିଧାୟକ ଦଳ ବୈଠକ। ପର୍ଯ୍ୟବେକ୍ଷକ ଭାବେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ। ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ। ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ କାଉନ୍ସେଲିଂ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ଏବଂ ସମ୍ଭଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଶୀତଳ ଷଷ୍ଠୀ ଏବଂ ଶିବ ବିବାହ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ କମିଟି ଦ୍ୱାରା ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଇତିମଧ୍ୟରେ ଉଭୟ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚସାରିଛନ୍ତି। ଏହାବ୍ୟତୀତ ବୈଠକରେ ଓଡ଼ିଶାର ସମସ୍ତ 20 ଜଣ ବିଜେପି ସାଂସଦ, 78 ଜଣ ବିଧାୟକ ଏବଂ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଉପସ୍ଥିତ ରହିବେ। ବୈଠକ ପରେ ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 2:30ରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚବେ। ସେଠାରୁ ସେ ରାଜଭବନ ଯାଇ ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ସ୍ଥଳକୁ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଅପରାହ୍ନ 2:00ରୁ ସନ୍ଧ୍ୟା 7:00 କିମ୍ବା ଶପଥ ସମାରୋହ ସରିବା ଯାଏ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ନେଇ କଟକଣା ଜାରି ରହିବ। ସେ କହିଛନ୍ତି ଆଇଜି ପ୍ରବୀଣ କୁମାର ଜନତା ମଇଦାନ ସୁରକ୍ଷା ଦାୟିତ୍ୱରେ ରହିବେ, ଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନ ବନ୍ଦର ତଦାରଖ ଓ ଉମାଶଙ୍କର ଦାସ ଟ୍ରାଫିକ୍ ଦାୟିତ୍ୱରେ ରହିବେ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଜେପିର 5 ଜଣ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମୀର ମହାନ୍ତି ଏବଂ ନିତ୍ୟାନନ୍ଦ ଗଣ୍ଡ ନବୀନ ନିବାସ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ସାଂସଦ ଅଶ୍ୱିନୀ ବୈଷ୍ଣବ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ରେଳ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ 3 କୋଟି ଗ୍ରାମୀଣ ଓ ସହରାଞ୍ଚଳ ବାସଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପଭିକୁ ପ୍ରଶଂସା କରିଛନ୍ତି। ସରକାର ଦେଶବାସୀଙ୍କ ସେବା ଜାରି ରଖିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଶ୍ରୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି
ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଦେଶ ନେ ଏକ ବାର ଫିର ଆଶୀର୍ବାଦ ଦେକର ଦେଶ କି ସେବା କା ମୌକା ଦିଆ ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କି ସରକାର ଗରିବଙ୍କୁ ସମର୍ପିତ ହେ। ଆପଣ ଦେଖା କଲ ପ୍ରଧାନମନ୍ତ୍ରୀ ଜୀ ନେ ଆପଣେ ପହଲେ ହି କାର୍ଯ୍ୟଭାର କେ ପହଲେ ହି ଦିନ ଗରିବଙ୍କୁ ସମର୍ପିତ ଫୈସଲେ ଲିଏ ହେ, କିସାନୋଙ୍କୁ ସମର୍ପିତ ଫୈସଲେ ଲିଏ ହେ, ନୌଜବାନୋ କେ ଲିଏ ଏକ ବହୁତ ମଜବୁତ ନୀବ ଖଡ଼ି କରନି ହେ ଔର ହମାରୀ ନାରୀ ଶକ୍ତି ମା ଔର ବହନୋ କେ ଲିଏ ଜୋ एक एम्पावरमेंट की सरकार रही है 10 वर्षों की उसी भावना के साथ सेवा करेंगे। प्रधानमंत्री श्री नरेंद्र मोदी जी को मेरा हृदय से आभार, सेवा का मौका दिया, आपके विजन को इम्प्लीमेंट करने का एक मौका दिया।
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ନ୍ୟାୟିକ ଅଦାଲତ ଦିନ ଗୋଟାଏ ପରଠାରୁ ବନ୍ଦ ରହିବ। ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡ଼ିରେ ବେଆଇନ ଭାବେ ନାଲିବତୀ ବ୍ୟବହାର ସମ୍ପର୍କିତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ସଂଶୋଧିତ ମୋଟରଯାନ ନିୟମାବଳୀ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ କେଉଁ ପଦାଧିକାରୀ ନାଲିବତୀ ଗାଡ଼ି ବ୍ୟବହାର କରିବେ ତାହା ରାଜ୍ୟ ସରକାର ସ୍ଥିର କରିବେ। ତେବେ ସେହି ନିର୍ଦ୍ଦେଶନାମାକୁ ଅମାନ୍ୟ କରି ରାଜ୍ୟର ଅଧିକାଂଶ ପଦାଧିକାରୀ ବେଆଇନ ଭାବେ ନାଲିବତୀ ଗାଡ଼ି ବ୍ୟବହାର କରୁଥିବା ମାମଲାରେ ଦର୍ଶାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ ହେବା ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପରିପ୍ରେକ୍ଷୀରେ କାଉନ୍ସେଲିଂ ଉପରେ ରହିତାଦେଶ ଆବେଦନକୁ ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିଛନ୍ତି। ଏହି ମାମଲାରେ ସୁପ୍ରିମ୍କୋର୍ଟ ଆଜି ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ପରୀକ୍ଷାରେ 1506 ଜଣ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିବା ନେଇ ସୁପ୍ରିମ୍କୋର୍ଟରେ ପରୀକ୍ଷା ରଦ୍ଦ କରିବାକୁ ମାମଲା ରୁଜୁ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 8 ତାରିଖରେ କରାଯିବାକୁ ସୁପ୍ରିମ୍କୋର୍ଟ ଦିନଧାର୍ଯ୍ୟ କରିଛନ୍ତି। ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ନାତକ ସ୍ନାତକୋତ୍ତର ଏବଂ ବିଏଡ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ 382 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 337 ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ସ୍ନାତକୋତ୍ତର ପରୀକ୍ଷାରେ 258 ଜଣଙ୍କ ମଧ୍ୟରୁ 237 ଜଣ ଓ ବିଏଡ୍ ପରୀକ୍ଷାରେ ସମସ୍ତ 42 ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍ନାତକରେ ସ୍ୱର୍ଣ୍ଣପ୍ରଭା ସାହୁ ଟପର ହୋଇଥିବା ବେଳେ ବିଏଡ୍ରେ ସୁଦୀପ୍ତା ବେହେରା ଓ ମୋନାଲିସା ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସମ୍ଭଲପୁରରେ ମହା ଆଡମ୍ବରରେ ଶିବ ବିବାହ ଅନୁଷ୍ଠିତ ହୋଇଛି। ବ୍ରାହ୍ମ ମୁହୂର୍ତ୍ତରେ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଜାଗେଶ୍ୱର ବାବା ଓ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଥମେ ଦେବଦେବ ମହାଦେବଙ୍କୁ ବରବେଶରେ ସୁସଜିତ କରିବା ପରେ ମଧ୍ୟରାତ୍ରିରେ ମହାଆଳତୀ କରାଯାଇଥିଲା। ବରାନୁଗମନ କାର୍ଯ୍ୟକ୍ରମରେ ଶତାଧିକ ସାଂସ୍କୃତିକ ଦଳ ସାମିଲ ହୋଇ ଭୋର 3ଟାରେ କନ୍ୟାଘରେ ପହଞ୍ଚିଥିଲେ। ସମ୍ପୂର୍ଣ୍ଣ ଲୋକାଚାର ଓ ବୈଦିକ ରୀତିନୀତି ଅନୁଯାୟୀ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଶୀତଳଷଷ୍ଠୀ ଉପଲକ୍ଷେ ଦେବଦମ୍ପତିଙ୍କ ଶୁଭବିବାହ ଅନୁଷ୍ଠିତ ହୋଇଯାଇଛି। ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ କଳିଙ୍ଗ କଳା ସାଂସ୍କୃତିକ ପରିଷଦ ପକ୍ଷରୁ ଗୁଲିପାଟଣା ବାବା ବୈଦ୍ୟନାଥ ମନ୍ଦିରରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାକୁ ଦେଖିବା ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ଶିବ ପାର୍ବତୀଙ୍କ ବିବାହ ହେବ। ବୈଦିକ ରୀତିମତେ ମଙ୍ଗଳବାକ ଓ ହଳଦୀ ସ୍ନାନ କରାଯିବା ପରେ ସନ୍ଧ୍ୟାରେ ମହାପ୍ରଭୁଙ୍କ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱର ବେଶରେ ସୁସଜିତ କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଦ୍ୟ ଓ ନୃତ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଛତ୍ରପୁରସ୍ଥିତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମୀକ୍ଷା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ହୋଇଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ପ୍ରଥମ 6 ମାସ ମଧ୍ୟରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ 7,66,00,000 ଟଙ୍କାର ନିଶାଦ୍ରବ୍ୟ ଓ ଚୋରା ସାମଗ୍ରୀ ଜବତ କରିଛି। ଏହି ସମୟ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ 18 ମାମଲା ଦାୟର କରିଥିବା ଜଣାପଡ଼ିଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବୌଦ୍ଧ ଏବଂ କନ୍ଧମାଳ ଓ ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ଭଲପୁର, ଅନୁଗୁଳ ଓ ଭୁବନେଶ୍ୱରରୁ ନିଶାଦ୍ରବ୍ୟ ଓ ଚୋରି ସାମଗ୍ରୀ ଜବତ କରାଯାଇଛି। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଗତ 6 ମାସ ମଧ୍ୟରେ ପୁରୀ ଜିଲ୍ଲାରୁ 1,05,00,000 ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବା ସହ ଫୁଲବାଣୀରୁ କଲରାପତରିଆ ବାଘଛାଲ, ବୌଦ୍ଧରୁ 7,00,000 ଅଧିକ ଟଙ୍କାର ଗଞ୍ଜେଇ ଏବଂ ଭୁବନେଶ୍ୱରରୁ ପ୍ରାୟ 7,00,000 ଟଙ୍କାର ନିଶାଦ୍ରବ୍ୟ ଜବତ କରିଥିବା ସୂଚନା ମିଳିଛି। ଏହିସବୁ ଘଟଣାରେ ସମ୍ପୃକ୍ତ ଲୋକମାନଙ୍କୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଗିରଫ କରାଯାଇ ବିଭିନ୍ନ ଧାରା ଅଧୀନରେ କୋର୍ଟ ଚାଲାଣ କରାଯାଇଛି। 2024-25 ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏଡ୍ ଶ୍ରେଣୀରେ ନାମଲେଖା ଲାଗି 95,116 ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଗତକାଲି ଆବେଦନର ଶେଷ ତାରିଖ ଥିବାବେଳେ ଆଜି ଫର୍ମ ସଂଶୋଧନ କରାଯାଇପାରିବ। ରାଜ୍ୟରେ ଥିବା 31 ଶିକ୍ଷାନୁଷ୍ଠାନର 2,750 ଆସନ ପାଇଁ ଜୁଲାଇ ମାସ 24 ତାରିଖରେ ବିଏଡ୍ ଓ ବିଏଚ୍ଏଡ୍ ଏବଂ 25 ତାରିଖରେ ଏମ୍ଏଡ୍ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଜୁଲାଇ ମାସ 15 ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ ଏସ୍ଏସ୍ବି ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ବ୍ଲକ ଚନ୍ଦାହାଣ୍ଡିରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରକୁ ଆସନ୍ତାକାଲିଠାରୁ ଏସି ବସ୍ ଚଳାଚଳ କରିବ। 2018 ଏହି ବସ୍ ରାସ୍ତା ଖରାପ କାରଣରୁ ଉମରକୋଟରୁ ଚଳାଚଳ କରୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ବିଜେପି ବିଧାୟକ ଦଳର ବୈଠକ। ପର୍ଯ୍ୟବେକ୍ଷକ ଭାବେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚିଲେ 2 କେନ୍ଦ୍ରମନ୍ତ୍ରୀ। ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ ଏବଂ ସମ୍ଭଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଶୀତଳଷଷ୍ଠୀ ଏବଂ ଶିବ ବିବାହ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସନ୍ଧ୍ୟା 6:45।